ନମସ୍କାର, ମୋ ନାଁ ସାକମ୍ବରୀ ଜାନୀ, ଗ୍ରାମ ରାୟପୁର ବ୍ଲକ ଖଜୁରୀପଡ଼ା ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ପଣସ ତରକାରୀ ବିଷୟରେ। ଆପଣ ପଣସ ତରକାରୀ କିପରି ପ୍ରସ୍ତୁତ କରିବେ? ପ୍ରଥମେ ପଣସକୁ ଆଣନ୍ତୁ, ଭଲ ଭାବରେ ଚାଞ୍ଚି ଦିଅନ୍ତୁ, ତାକୁ କାଟି ଦିଅନ୍ତୁ। କାଟିକି ଯେତେ ପିସ୍ କରି ତାକୁ ଗୋଟିଏ ପ୍ଲେଟ୍ ରଖି ନିଅନ୍ତୁ। ତାପରେ କଡ଼େଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେଇସାରିବା ପରେ ସେଥିରେ ପଣସକୁ ଦିଲେଇ ଦିଅନ୍ତୁ। 20 ମିନିଟ୍ରୁ ଅଧିକ ସମୟ ଆପଣ ସିଝିବାକୁ ପଡିବ। ସିଝି ସାରିବା ପରେ ତାକୁ ଆପଣ ଗୋଟେ ପ୍ଲେଟ୍ କାଢି ନିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ, ସୋରିଷ, ଜିରା, ଲଙ୍କା, ପିଆଜ ଦେଇ ତାକୁ ଭଲ ଭାବରେ ନାଲି ହେବା ପର୍ଯ୍ୟନ୍ତ ତାକୁ ଟିକେ ଭାଜି ନିଅନ୍ତୁ। ତାପରେ ସୋରିଷ ବେସର ଦେଇ ସେଥିରେ ଟିକେ ଲୁଣ, ହଳଦୀ ଦେଇ ତାକୁ ଟିକେ ଭଲ ଭାବରେ ଭାଜି ଦିଅନ୍ତୁ। ଭାଜି ସାରିବା ପରେ ସେଥିରେ ପଣସ ପକେଇ ଦିଅନ୍ତୁ। ପଣସକୁ ସେଥିରେ ଟିକେ 10ରୁ 20 ମିନିଟ୍ ପର୍ଯ୍ୟନ୍ତ ତାକୁ ପାଣି ପକେଇ ଟିକେ ସିଝିବାକୁ ଦିଅନ୍ତୁ। ଅଳ୍ପ ଅଳ୍ପ ପାଣି ସିଝିବା ପରେ ତାପରେ ତାକୁ ହେଇଯିବ ପଣସ ତରକାରୀ।